ଯିଶାୟ ଅଧ୍ୟାୟ ଚବିଶ। ଦେଖ, ସଦାପ୍ରଭୁ ପୃଥିବୀ କି ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନ ଭିନ୍ନ କରୁଅଛନ୍ତି। ତହିଁରେ ଯେପରି ଲୋକମାନଙ୍କର ସେପରି ଯାଜକର, ଯେପରି ଦାସର ସେପରି ତାହାର କର୍ତ୍ତାର, ଯେପରି ଦାସୀର ସେପରି ତାହାର କର୍ତ୍ତୀର, ଯେପରି କ୍ରୟକାରୀର ସେପରି ବିକ୍ରୟକାରୀର, ଯେପରି ମହାଜନର ସେପରି ଖାତକର, ଯେପରି ଶୁଦ୍ଧଗ୍ରାହୀର ସେପରି ଶୁଦ୍ଧଦାତାର ପ୍ରତି ଘଟିବ। ପୃଥିବୀ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତ ହେବ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଲାନ ହୋଇ ନିସ୍ତେଜ ହେଉଅଛି। ପୃଥିବୀର ଉଚ୍ଚ ଲୋକମାନେ ମ୍ଲାନ ହୁଅନ୍ତି, ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି, କାରଣ ସେମାନେ ବ୍ୟବସ୍ଥା ସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତକାଳ ସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି। ଏହେତୁ ଅଭିଶାପ ପୃଥିବୀକୁ ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି। ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି। ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଲାନ ହେଉଅଛି। ପ୍ରଫୁଲ୍ଲଚିତ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି। ତବଲାର ଆମୋଦ ନିବୃତ ହେଉଅଛି, ଉଲ୍ଲାସକାରୀମାନଙ୍କର ଧ୍ୱନି ଶେଷ ହେଉଅଛି, ବୀଣାର ଆନନ୍ଦ ନିବୃତ ହେଉଅଛି। ଲୋକମାନେ ଗାନ ସହକାରେ ଦ୍ରାକ୍ଷାରସ ପାନ କରିବେ ନାହିଁ, ସୁରାପାଇମାନଙ୍କୁ ସୁରା ତିକ୍ତ ଲାଗିବ। ନିର୍ଜନ ନଗର ଭଗ୍ନ ହୋଇଅଛି, କୌଣସି ମନୁଷ୍ୟ ଯେପରି ଭିତରକୁ ଯାଇ ନ ପାରିବ, ଏଥିପାଇଁ ପ୍ରତ୍ୟେକ ଗୃହ ରୁଦ୍ଧ। ଦ୍ରାକ୍ଷାରସ ସକାଶେ ସଡ଼କରେ ଚିତ୍କାର ହୁଏ, ସବୁପ୍ରକାର ଆନନ୍ଦ ଅନ୍ଧକାର ଛନ୍ନ ହୋଇଅଛି, ଦେଶର ଆମୋଦ ଯାଇଅଛି, ନଗରରେ ଧ୍ୱଂସତା ମାତ୍ର ଅବଶିଷ୍ଟ ଥାଏ ଓ ଦ୍ୱାର ଭଗ୍ନ ହୋଇ ବିନଷ୍ଟ ହୋଇଅଛି। କାରଣ ଯେପରି ଜିତବୃକ୍ଷ ଝାଡ଼ିବା ବେଳେ ହୁଏ ଓ ଦ୍ରାକ୍ଷାଫଳ ସଂଗ୍ରହ ଉତ୍ତାରେ ଯେପରି ଦ୍ରାକ୍ଷା ସାଉଁଟିବାର ହୁଏ, ସେପରି ପୃଥିବୀସ୍ଥ ଗୋଷ୍ଠୀମାନଙ୍କ ମଧ୍ୟରେ ଘଟିବ। ଏମାନେ ଉଚ୍ଚରବ କରିବେ, ଏମାନେ ଆନନ୍ଦଧ୍ୱନି କରିବେ, ସଦାପ୍ରଭୁଙ୍କର ମହିମା ହେତୁରୁ ସେମାନେ ସମୁଦ୍ରରୁ ଉଚ୍ଚଧ୍ୱନି କରିବେ। ଏହେତୁ ତୁମ୍ଭେମାନେ ପୂର୍ବ ଦେଶରେ ସଦାପ୍ରଭୁଙ୍କର ଅର୍ଥାତ୍ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମର ଗୌରବ ସମୁଦ୍ରର ଦ୍ୱୀପ ସମୂହରେ ପ୍ରକାଶ କର। ଧାର୍ମିକମାନେ ଶୋଭା ପାଆନ୍ତି, ଏହି ଗାନ ଆମ୍ଭେମାନେ ପୃଥିବୀର ପ୍ରାନ୍ତ ସୀମାରୁ ଶୁଣିଅଛୁ। ମାତ୍ର ମୁଁ କହିଲି, ମୁଁ କ୍ଷୀଣ ହେଉଅଛି, ମୁଁ କ୍ଷୀଣ ହେଉଅଛି, ମୁଁ ସନ୍ତାପର ପାତ୍ର। ବିଶ୍ୱାସଘାତକମାନେ ବିଶ୍ୱାସଘାତକତା କରିଅଛନ୍ତି, ହଁ ବିଶ୍ୱାସଘାତକମାନେ ଅତିଶୟ ବିଶ୍ୱାସଘାତକତା କରିଅଛନ୍ତି। ହେ ପୃଥିବୀ ନିବାସୀ ଲୋକ, ତୁମ୍ଭ ନିମନ୍ତେ ଭୟ, ଗର୍ତ୍ତ ଓ ଫାନ୍ଦ ପ୍ରସ୍ତୁତ ଅଛି। ଆଉ ଏପରି ଘଟିବ, କେହି ଯେବେ ଭୟର ଶବ୍ଦରୁ ପଳାଏ ସେ ଗର୍ତ୍ତରେ ପଡ଼ିବ, କେହି ଗର୍ତ୍ତ ମଧ୍ୟରୁ ଉଠିଆସିଲେ ସେ ଫାନ୍ଦରେ ଧରାଯିବ। କାରଣ ଉର୍ଦ୍ଧ୍ୱସ୍ଥ ଝରକା ସବୁ ମୁକ୍ତ ଅଛି ଓ ପୃଥିବୀର ମୂଳ ସବୁ କମ୍ପମାନ ହେଉଅଛି, ପୃଥିବୀ ନିତାନ୍ତ ବିଦୀର୍ଣ୍ଣ ହେଉଅଛି, ପୃଥିବୀ ନିତାନ୍ତ ତରଳି ଯାଇଅଛି, ପୃଥିବୀ ଅତିଶୟ ବିଚଳିତ ହୋଇଅଛି, ପୃଥିବୀ ମତ୍ତ ଲୋକ ପରି ଟଳ ଟଳ ହେବ ଓ କୁଡ଼ିଆ ଘର ପରି ଏଣେ ତେଣେ ଦୋହଲିବ, ଆଉ ତାହାର ଅପରାଧ ତାହା ଉପରେ ଭାରି ହେବ, ତହିଁରେ ସେ ପଡ଼ିବ ଆଉ ଉଠିବ ନାହିଁ। ପୁଣି ସେଦିନ ସଦାପ୍ରଭୁ ଉର୍ଦ୍ଧ୍ୱରେ ଉର୍ଦ୍ଧ୍ୱସ୍ଥମାନଙ୍କର ସୈନ୍ୟ ସାମନ୍ତକୁ ଓ ଭୂମଣ୍ଡଳରେ ଭୂମଣ୍ଡଳସ୍ଥ ରାଜଗଣକୁ ପ୍ରତିଫଳ ଦେବେ। ତହିଁରେ ଯେପରି ବନ୍ଦୀମାନେ କୂପରେ ଏକତ୍ରୀକୃତ ହୁଅନ୍ତି, ସେପରି ସେମାନେ ଏକତ୍ରୀକୃତ ହୋଇ ବନ୍ଦୀଗୃହରେ ରୁଦ୍ଧ ହେବେ। ପୁଣି ଅନେକ ଦିନ ଉତ୍ତାରେ ସେମାନଙ୍କର ତତ୍ତ୍ୱାନୁସନ୍ଧାନ କରାଯିବ। ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଓ ସୂର୍ଯ୍ୟ ଲଜ୍ଜିତ ହେବ, କାରଣ ସୈନ୍ୟାଧିପତି ସଦାପ୍ରଭୁ ସିଓନ ପର୍ବତରେ ଓ ଜିରୁସାଲମରେ ଓ ତାହାଙ୍କ ପ୍ରାଚୀନବର୍ଗର ସମ୍ମୁଖରେ ମହାପ୍ରତାପରେ ରାଜତ୍ୱ କରିବେ।